ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
से होई बुतु परि नई तांको परसे दुनिया नदी रे तोर जीवन भासे होई बुतु परि नई तांको परसे सियन कुळे लगे देबे सियन कुळे लगे देबे रहिबु तु चिरदिन तांको साथीरे रहिबु तु चिरदिन तांको साथीरे तोर ददरा ना बोले कुआडे जाउरे नई पोरा भरी अछि बड़ी पानी रे तोर नाटी टळ मळ हेउछि ढेउरे बुड़ी जीव जानु ना कि मझि नई रे तोर ददरा ना बने कुआड़े जाऊ रे नई पोरा भरी अछि बड़ी पानी रे तोर नाटी तल मल हेउछि ढेउ रे बुड़ी जीव जानु ना कि मझि नई रे बंधुरे
ପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ମେଟାଷ୍ଟାସିସ୍। କର୍କଟ ରୋଗର ଦେହ ମଧ୍ୟରେ ସ୍ଥାନାନ୍ତରକୁ ମେଟାଷ୍ଟାସିସ୍ କୁହାଯାଏ। ପ୍ରଥମ ସ୍ଥାନରେ ହେଉଥିବା କର୍କଟକୁ ପ୍ରାଇମେରୀ ବା ପ୍ରାଥମିକ କର୍କଟ ଓ ନୂତନ ସ୍ଥାନରେ ହେଉଥିବା କର୍କଟକୁ ମେଟାଷ୍ଟାସିସ୍ ଟ୍ୟୁମର୍ କୁହାଯାଏ। ପ୍ରାୟ ପ୍ରତ୍ୟେକ କର୍କଟ ମେଟାଷ୍ଟାସିସ୍ ହୋଇପାରେ। ଅଧିକାଂଶ ଚର୍ମ ମୃତ୍ୟୁ ଦୂରବର୍ତ୍ତୀ ଅଙ୍ଗରେ ମେଟାଷ୍ଟାସିସ୍ ଯୋଗୁଁ ହୁଏ। ବିଳମ୍ବିତ କର୍କଟ ରୋଗରେ ମେଟାଷ୍ଟାସିସ୍ ହେବା ଅତି ସାଧାରଣ କଥା। କର୍କଟ କୋଷ ରକ୍ତନଳୀ ଲିମ୍ଫାଟିକ୍ ବା ଉଭୟ ମାଧ୍ୟମରେ ଦୂରବର୍ତ୍ତୀ ସ୍ଥାନକୁ ସ୍ଥାନାନ୍ତର ହୁଏ। ପ୍ରଥମେ ସ୍ଥାନୀୟ ବିସ୍ତାର ହୁଏ ଓ ତାପରେ ଏହା ରକ୍ତନଳୀ ବା ଲିମ୍ଫାଟିକ୍ ମଧ୍ୟକୁ ପ୍ରବେଶ କରେ। ଦୂରବର୍ତ୍ତୀ ସ୍ଥାନରେ ଏହା ବାହାରକୁ ଆସେ, ନୂଆ ଜାଗାରେ ରହି ସଂଖ୍ୟା ବୃଦ୍ଧି ସହ ନୂଆ ରକ୍ତନଳୀ ତିଆରି କରାଏ। କେତେକ କର୍କଟ ନିଜ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ମେଟାଷ୍ଟାସିସ୍ କରନ୍ତି, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଫୁସ୍ଫୁସ୍, ଯକୃତ, ମସ୍ତିଷ୍କ ଓ ଅସ୍ଥିରେ ମେଟାଷ୍ଟାସିସ୍ ହୁଏ। ରୋଗ ନିର୍ଣ୍ଣୟ। ଅଧିକାଂଶ କର୍କଟ ରୋଗ ପ୍ରାରମ୍ଭରେ ଲକ୍ଷଣ ଓ ଚିହ୍ନ ତଥା ସ୍କ୍ରିନିଂ ଦ୍ୱାରା ନିର୍ଣ୍ଣୟ ହୁଏ। ପାଥୋଲୋଜିଷ୍ଟଙ୍କ ଦ୍ୱାରା ରୋଗ ହୋଇଥିବା ସ୍ଥାନରୁ ତନ୍ତୁ ନେଇ ପରୀକ୍ଷା କରି ଶେଷ ସିଦ୍ଧାନ୍ତରେ ଉପନୀତ ହୁଏ। ଏହା ବ୍ୟତୀତ ରକ୍ତ ପରୀକ୍ଷା, ଏକ୍ସରେ, ସିଟି ସ୍କାନ୍ ଓ ଏଣ୍ଡୋସ୍କୋପି କରିବା ଆବଶ୍ୟକ ହୁଏ। ଅଧିକାଂଶ ରୋଗୀ ଏହି ରୋଗ ହୋଇଛି ଶୁଣି ଅତ୍ୟଧିକ ଭାବପ୍ରବଣ ଓ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରନ୍ତି, ଯାହାର ସଙ୍କଟ କର୍କଟ ମୃତ୍ୟୁ ସଂଖ୍ୟାର ପ୍ରାୟ ଦୁଇଗୁଣ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
ଦୁର୍ଗା ପ୍ରହାର ସହିଲ ସ୍ୱାର୍ଥ ତ ନାହିଁ କାହିଁ ପାଇଁ ପ୍ରଭୁ କରୋଡ଼ା ପ୍ରହାର ସହିଲ ମାୟା କିବା ମୋହ ନାହିଁ ସିନା ପ୍ରଭୁ ମାୟା କିବା ମୋହ ନାହିଁ ସିନା ପ୍ରଭୁ କାହିଁକି କୃଷକୁ କହିଲ ସ୍ୱାର୍ଥ ତ ନାହିଁ କାହିଁ ପାଇଁ ପ୍ରଭୁ କରୋଡ଼ା ପ୍ରହାର ସହିଲ ସ୍ୱାର୍ଥ ତ ନାହିଁ କାହିଁ ପାଇଁ ପ୍ରଭୁ କରୋଡ଼ା ପ୍ରହାର ସହିଲ
ସାଜିଲ କାହା ପାଇଁ ତୁମେ କେଉଁ ଦୋଷ ଅପରାଧେ କପାଳ ଫାଟିଲା ରକ୍ତ ଝରିଲା କହିଲନି କଥା ପଦେ ଦୋଷୀ ତ ସାଜିଲ କାହା ପାଇଁ ତୁମେ କେଉଁ ଦୋଷ ପରାଧେ ପାରିବ କି କହି ଦୁନିଆରେ କେହି ପାରିବ କି କହି ଦୁନିଆରେ କେହି କେଉଁ କର୍ମର ସେ ଫଳ କେଉଁ କର୍ମର ସେ ଫଳ ସ୍ୱାର୍ଥ ତ ନାହିଁ କାହିଁ ପାଇଁ ପ୍ରଭୁ କରୋଡ଼ା ପ୍ରହାର ସହିଲ ସ୍ୱାର୍ଥ ତ ନାହିଁ କାହିଁ ପାଇଁ ପ୍ରଭୁ କରୋଡ଼ା ପ୍ରହାର ସହିଲ
ଦଣ୍ଡ ପାଇଥାଏ ଦିନେ ତଥାପି ମୋ ପ୍ରଭୁ ନମ୍ର ହୋଇଥିଲ ବିନା ଦୋଷ କାରଣେ ଶୁଣିଛି କାନେ ଦୋଷ ଥାଇ ଦୋଷୀ ଦଣ୍ଡ ପାଇଥାଏ ଦିନେ ତଥାପି ମୋ ପ୍ରଭୁ ନମ୍ର ହୋଇଥିଲ ବିନା ଦୋଷ କାରଣେ ଝରିଗଲା ଯାହା କରୋଡ଼ାଘାତେ ଝରିଗଲା ଯାହା କରୋଡ଼ାଘାତେ ସ୍ନେହ ପ୍ରେମ ହେଲା କାଳ ସ୍ନେହ ପ୍ରେମ ହେଲା କାଳ
पाही पाही प्रभु कोरोड़ा प्रहार सहिला स्वार्थ तो नहीं कहीं पाई प्रभु कोरोड़ा प्रहार सहिला माया की बामोह नहीं सिना प्रभु माया की बामोह नहीं सिना प्रभु कहीं की क्रूश को बहिला स्वार्थ तो नहीं कहीं पाई प्रभु कोरोड़ा प्रहार सहिला।
चलंतु वर्तमान सुनिबा ईश्वरंक भक्तंक ठारु ईश्वरंक जीवनदायक वाक्य।
नमस्कार प्रिय श्रोता, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମ ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ ଆଉ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ କରୁଣା ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କ ଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ଅନନ୍ତକାଳ ଫର୍ ଏଭର୍। ଆମେ ଆଜି ଯାଏ ନରକ ବିଷୟରେ ଚିନ୍ତା କରୁଅଛୁ। ଚାଲନ୍ତୁ ଏହି ବିଷୟରେ ଆଜି ଅଧିକ ଭାବରେ ଶୁଣିବା। ଶୟତାନ ଓ ତାର ଦୂତମାନଙ୍କ ନିମନ୍ତେ ଅନନ୍ତକାଳ ନିମନ୍ତେ ପ୍ରସ୍ତୁତି ହୋଇ ରଖାଯାଇଥିବା ଅଗ୍ନି, ଯାହା ଆମେ ମାଥିଓ 24:25-41 ପାଉଛୁ। ଏଠାରେ ଅନନ୍ତକାଳ ନର୍କ ଅର୍ଥ ସବୁଦିନକୁ ବୁଝାଏ କି ଅନନ୍ତକାଳୀନ ଅଗ୍ନି ଦ୍ୱାରା ଗ୍ରାସ୍ତୀ ଦେଇ ଯନ୍ତ୍ରଣା ହେବା ବିଷୟରେ ଏକ ଉଦାହରଣ ହେଉଛି ସଦମ ଓ ଗୋମରା, ଯାହା ଯିହୁଦା ପୁସ୍ତକର 7 ବର୍ଣ୍ଣିତ ହୋଇଅଛି। ଏହା କିନ୍ତୁ ଅତି ସ୍ପଷ୍ଟ ଯେ ସେହି ସହରଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିରେ ଦଗ୍ଧ ହେଉନାହାନ୍ତି, କିନ୍ତୁ ଅଗ୍ନି ଅନନ୍ତକାଳ ପାଇଁ ଥିଲା। ଏହା କହିବାର ମର୍ମ ହେଉଛି ଏହା ଅନନ୍ତକାଳୀନ ବା ଅନନ୍ତକାଳ ନିମନ୍ତେ ବିନାଶ କରିବା ପାଇଁ ଉତ୍ପନ୍ନ ହୋଇଛି। ପ୍ରିୟ ଶ୍ରୋତା, ଦ୍ୱିତୀୟ ପିତର 2:6 ଆମେ ପୁନର୍ବାର ଅନନ୍ତକାଳୀନ ଅଗ୍ନି ବିଷୟରେ ଯଦି ପଢ଼ିବା ତାହେଲେ ଏହି ଶାସଂଶ ମଧ୍ୟ ସ୍ପଷ୍ଟ ଭାବେ କହୁଛି ଯେ ସେ ସଦମ ଓ ଗୋମରା ନଗର ସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତ କାଳର ଓ ଧାର୍ମିକମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ। ସେହି ଅଧର୍ମରେ ପୂର୍ଣ୍ଣ ସଦମ ଓ ଗୋମରା ବର୍ତ୍ତମାନ ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗ କରୁନାହାନ୍ତି। ସେଗୁଡ଼ିକ ବହୁକାଳ ପୂର୍ବରୁ ଭସ୍ମରେ ପରିଣତ ହୋଇସାରିଛନ୍ତି। ସେହି ସହର ସବୁକୁ ଧ୍ୱଂସ କରିଥିଲା, ଅଗ୍ନି ତଥାପି ମଧ୍ୟ ବହୁଦିନ ପାଇଁ ବିନାଶ କରିଥିବା ତାର ପରିଣାମ ହେଉଛି ଅନନ୍ତକାଳ। ଅନନ୍ତକାଳ ଅର୍ଥ ସବୁଦିନ ପାଇଁ ଥରେ ଦଣ୍ଡ ଦେବା, କିନ୍ତୁ ଦଣ୍ଡ ସବୁଦିନ ବଜାୟ ରହିନଥିବ, କାରଣ ପ୍ରକାଶିତ ପୁସ୍ତକରେ ଏଭଳି ବିଭିନ୍ନ ସଂକେତିକ ବା ପ୍ରତୀକାତ୍ମକ ଭାଷାରେ ବର୍ଣ୍ଣନା କରାଯାଉଥିବାରୁ କେତୋଟି ଲେଖକକୁ ଭୁଲ ଅର୍ଥରେ ବୁଝିଛନ୍ତି। ଉଦାହରଣ ସ୍ୱରୂପ, ଯଦି ଆପଣ ପ୍ରକାଶିତ 14:11 ପଢ଼ିବେ ସେଠି ବିନଷ୍ଟ ଲୋକମାନଙ୍କ ବିଷୟରେ ଉଲ୍ଲେଖ କରାଯାଇଅଛି। ଏପରି ଲୋକମାନଙ୍କ ଯନ୍ତ୍ରଣାରୁ ଧୂମ ଯୁଗେ ଯୁଗେ ଉଠୁଥିବ। ସବୁଦିନ ପାଇଁ ଯନ୍ତ୍ରଣା ଭୋଗ କରିବା ପାଇଁ ଏହା ମନେ ହେଉଛି, କିନ୍ତୁ ପୁନର୍ବାର ଆସନ୍ତୁ ଦେଖିବା ଶାସ୍ତ୍ରକୁ ବ୍ୟାଖ୍ୟା କରୁ। ଯାତ୍ରା ପୁସ୍ତକ 21:6 ଯାହା ଆମେ କିଙ୍ଗ ଯେଉଁ ବାଇବଲରେ ପଢ଼ୁ ବା ତାହା ଅନୁସାରେ ଯେଉଁ ଚାକରର କାନ ପୋଡ଼ି ଦିଆଯାଇଛି ସେ ସବୁଦିନ ପାଇଁ ମାଲିକର ସେବା କରିବାର ଏହା ଏକ ପ୍ରତୀକା। ଏହି କ୍ଷେତ୍ରରେ ସବୁଦିନ ଅର୍ଥ ଚାକର ଜନକ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିବା, ଜୁନସ୍ ଯିଏକି ତିନି ମାଛ ପେଟ ଭିତରେ ବା ତିନି ମାଛ ପେଟ ଭିତରେ ତିନି ଦିନ ଓ ତିନି ରାତି ଥିଲେ, ସେ ତା ଭିତରେ ଚିରଦିନ ପାଇଁ ଥିଲେ ବୋଲି କହନ୍ତି। ମାଛ ପେଟ ଭିତରେ ତିନି ଦିନ ରହିବା ସବୁଦିନ ପରି ମନେ ହେଉଥିଲା, ଏଥିରେ ସନ୍ଦେହ ନାହିଁ। ପ୍ରିୟ ସୂତା, ତେଣୁ ଧର୍ମଶାସ୍ତ୍ର ଯେତେବେଳେ ସାଙ୍କେତିକ କିମ୍ବା ରୂପକ ଭାଷାରେ ଲେଖାଯାଇଥାଏ ତାହା ବୁଝିବା ପାଇଁ ଆମେ ସତର୍କ ରହିବା ଦରକାର। ଅଗ୍ନିମୟ ହ୍ରଦରୁ ଯୁଗ ଯୁଗ ପାଇଁ ଧୂମ ଉଠିବା ଅନନ୍ତ କାଳ ନିମନ୍ତେ ବିନାଶର ଏକ ସ୍ପଷ୍ଟ ପରିପ୍ରକାଶ। ପଢ଼ନ୍ତୁ ପ୍ରକାଶିତ 21:8, ଆଉ ସେଠିରେ କହୁଛି, ବର୍ଣ୍ଣିତ ଯେଉଁ ହ୍ରଦ୍ର ଅଗ୍ନି ଓ ଗନ୍ଧକ ଦ୍ୱାରା ପ୍ରଜ୍ୱଳିତ ତାହା ଦ୍ୱିତୀୟ ମୃତ୍ୟୁ କଥା ସ୍ପଷ୍ଟ କରୁଛି। ନର୍କର ପରିସ୍ତମିତ ରହିଛି, ଅଧାର୍ମିକମାନେ ଅଗ୍ନିରେ ଦଗ୍ଧ ହୋଇ ବିନାଶ ହେବେ। ପ୍ରିୟ ଶ୍ରୋତା, ଆମେ ଗତ ସପ୍ତାହ ସାରା ଏହି ନର୍କ ବିଷୟରେ ଆମେ ଆଲୋଚନା କରୁଛୁ। ମୁଁ ଆଶା କରୁଛି ଏଇ ଯେଉଁ ବାକ୍ୟ ଗୁଡ଼ାକ ଆପଣମାନଙ୍କୁ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରୁଛି, ଯେହେତୁ ଦିନେ ବା ଦିନେ ଏହି ପୃଥିବୀ ଶେଷ ହେବ, ଏହି ପୃଥିବୀ ଆଉ ନଥିବ। ଏଥିପାଇଁ ଯୀଶୁ ଖ୍ରୀଷ୍ଟ ସତର୍କବାଣୀ ଦେଇ ସମସ୍ତଙ୍କୁ କହିଅଛନ୍ତି କି ନିଜକୁ ପ୍ରସ୍ତୁତ କର, ଯେପରି ଯେବେ ମୁଁ ସେହି ସ୍ୱର୍ଗରାଜ ଯିବି ଗଲାପରେ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବି, ଆଉ ପୁନର୍ବାର ମୁଁ ଏହି ପୃଥିବୀକୁ ଫେରିବି, ଆଉ ସେତେବେଳେ ତୁମମାନଙ୍କୁ ମୁଁ ସେହି ସ୍ୱର୍ଗକୁ ଘେନି ନେବି ଯେଉଁଥିରେ ତୁମ ପାଇଁ ଘର ପ୍ରସ୍ତୁତ କରୁଅଛି। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଆମେ ନିଜକୁ ପ୍ରସ୍ତୁତ କରିବା, ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା, ଯିଏକି ଆମ୍ଭମାନଙ୍କ ପାଇଁ ଏହି ପୃଥିବୀକୁ ଆସିଲେ, ମନୁଷ୍ୟମାନଙ୍କ ମଧ୍ୟରେ ବାସ କଲେ, ସେମାନଙ୍କ ସେବା କଲେ, ସେମାନଙ୍କୁ ସ୍ୱସ୍ଥ ଦେଲେ, ଆଉ ପରିଶେଷେ ନିଜ ଜୀବନ ଦାନ ଦେଲେ। ଯେପରିକି ପବିତ୍ର ଶାସ୍ତ୍ର ସ୍ପଷ୍ଟ ଭାବରେ କହେ, ଯେ କେହି ତାହାଙ୍କଠାରେ ବିଶ୍ୱାସ କରନ୍ତି ଯଦିଓ ସେମାନେ ମରନ୍ତି, ହେଲେ ହିଁ ତାହାଙ୍କ ବିଶ୍ୱାସ ଯୋଗୁଁ ସେମାନେ ସ୍ୱର୍ଗରାଜ ଯିବେ। ଏହି କାରଣରୁ ପ୍ରିୟ ଶ୍ରୋତା, ଚାଲନ୍ତୁ ଆମେ ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା, ଯେହେତୁ ଏହି ପୃଥିବୀ ବହୁ ଶୀଘ୍ର ନଷ୍ଟ ହେବାକୁ ଯାଉଅଛି, ଆଉ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସିବେ। କ'ଣ ଆପଣମାନେ ପ୍ରସ୍ତୁତ ହୋଇଅଛନ୍ତି କି? ଯଦି ଆପଣମାନେ ପ୍ରସ୍ତୁତ ହୋଇନାହାନ୍ତି, ବର୍ତ୍ତମାନ ହିଁ ସେହି ସମୟ। ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରି ଯେପରିକି ଆମ୍ଭେମାନେ ନରକ ନ ଯାଉ ବରଂ ପୃଥିବୀ ଛାଡ଼ି ସେହି ସ୍ୱର୍ଗରାଜକୁ ଯାଇପାରିବା, ଏଥି ନିମନ୍ତେ ଆମମାନଙ୍କୁ ପ୍ରସ୍ତୁତ କରିବା ନିତାନ୍ତ ଦରକାର। ତାହେଲେ ପ୍ରିୟ ଶ୍ରୋତା, ଏହି ଆଶାରେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ଯେହେତୁ ତୁମେ ହି ପ୍ରଶଂସା ଗୌରବ ଓ ମାନ୍ୟର ଯୋଗ୍ୟ। ତୁମ ସେହି ମଧୁର ନାମରେ କୋଟି କୋଟି ସହ ଧନ୍ୟବାଦ ଅର୍ପଣ କରୁଅଛୁ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ଭାବରେ ଧୋଇ ଦିଅ। ଶକ୍ତିରେ, ଜ୍ଞାନରେ ଓ ବୁଦ୍ଧିରେ ପରିପୂର୍ଣ୍ଣ କର। ଯେଉଁ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣିଲୁ ସେହିସବୁ ଆମମାନଙ୍କ ମନରେ ରଖିବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷେ ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ଦ୍ୱିତୀୟତର ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ହେ ଦୟାମୟ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।